ଏମିତିଆ ମାନ ହାନି ଆଦିଲ ଯଦି ତୋଳ ବତୁରାନି କେମିତିଆ ମାନ ହାନି
ପିଲା ମାନ ହା।